ମନା ସୋନାଲି ସୁବୁଦ୍ଧି, ମୁଁ ହାତିଆଶୁଣି 20 ନମ୍ବର ୱାର୍ଡରୁ କହୁଛି। ଆମ ଘର ପାଖରେ ଅଙ୍ଗନବାଡି କେନ୍ଦ୍ର ଅଛି, କିନ୍ତୁ ତା ଚାରିପଟେ ଅଳିଆ ଆବର୍ଜନା ଗଦା ହେଇକି ରହିଛି, ପାଣି ବି ଜମା ହେଇକି ରହୁଛି, ଡ୍ରେନ୍ ଠିକ୍ ସେ ସଫା ହେଇପାରୁନି, ଅଳିଆ ଆବର୍ଜନା ଗଦା ହେଇକି ରହୁଛି। ଦୟାକରି ଆପଣ ଯଦି ତାର ସଫା ସଫି କରିବାର କିଛି ପଦକ୍ଷେପ ନିଅନ୍ତେ ବହୁତ ଭଲ ହୁଅନ୍ତା, କାହିଁକିନା ଛୋଟ ଛୁଆ ମାନେ ଅଙ୍ଗନବାଡି କେନ୍ଦ୍ର ଯିବା ଆସିବା କରୁଛନ୍ତି, ଯେହେତୁ ଏଇଟା ବର୍ଷା ଦିନ ଡେଙ୍ଗୁ ସମସ୍ୟା ଲାଗିକି ରହୁଛି, ମଶାଙ୍କର ସଂଖ୍ୟା ଟିକେ ବେଶୀ ବଢିବାର ଚାନ୍ସ ଅଛି। ସେଥିପାଇଁ ଦୟାକରି ତାର କିଛି ଗୋଟେ ପଦକ୍ଷେପ ନେଲେ କି ତାର କିଛି ଗୋଟେ ମରାମତି କଲେ ଛୁଆମାନେ ଉପକୃତ ହେବା ସହିତ ଆମେ ସାହି ବାସିନ୍ଦା ଉପକୃତ ହେବେ।